ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା ଦାବି କରି ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଲୋକସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ. ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 75ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ଗ୍ରହଣ କଲେ ରାଜକୁମାର ଗୋୟଲ୍. ଲୋକସଭାକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ସମ୍ମିଳିତ ହେବା ପରେ ବିରୋଧୀ ଦଳ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ଶାସକ ଦଳ ଗୃହ ନ ଚଳାଇଦେବା ଲାଗି ଅଭିଯୋଗ କରି ସ୍ଲୋଗାନ ଦେଇଥିଲେ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସର ରାଲି ସମୟରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟର ବିରୋଧ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଅଧିକାରୀ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏନ୍ଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ନେଇ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଆଜି ଲୋକସଭାର ଅଧିବେଶନ ଆରମ୍ଭ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ପ୍ରସଙ୍ଗ ଉତ୍ଥାପନ କରି ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ରାଲି ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟର ନିନ୍ଦା କରିଥିଲେ। ସେ କହିଥିଲେ, ଦେଶରେ ଏଭଳି ପ୍ରକାର ମନ୍ତବ୍ୟ ଗ୍ରହଣୀୟ ନୁହେଁ, ଏହାକୁ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶ୍ରୀ ରିଜିଜୁ କହିଥିଲେ। ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ମଧ୍ୟାହ୍ନ 12 ଯାଏ ପ୍ରଥମେ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ସମୟରେ ଗୃହର ପୂର୍ବତନ ସଦସ୍ୟ ସୁବାସ ଆହୁଜା, ପ୍ରଫେସର ସଲାହୁଦ୍ଦିନ ଏବଂ ବାଲକୃଷ୍ଣ ଚୌହାଙ୍କ ସ୍ମୃତିରେ ନିରବତା ଅବଲମ୍ବନ କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ଜେପି ନଡ୍ଡା, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଏବଂ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କଠାରୁ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ସେ କହିଥିଲେ, ଏଭଳି ମନ୍ତବ୍ୟ କଂଗ୍ରେସ ଦଳର ଚିନ୍ତାଧାରା ଓ ମନୋଭାବକୁ ପ୍ରକାଶ କରୁଛି।
ନାମଦାରକେ ଝଞ୍ଜଲାହଟ କୋ ସ୍ପଷ୍ଟ ଇଙ୍ଗିତ କର୍ତ୍ତା ଔର ସାଥ ମେ ଇସ୍ ତରିକେ କି ବାତ କହନା ଏକ ପ୍ରଧାନମନ୍ତ୍ରୀ ଜୀ କେ ଖିଲାଫ ମୃତ୍ୟୁ କି କାମନା କରନା ୟେ ଆପନେ ଆପ ମେ ବହୁତ ହି ନିନ୍ଦନୀୟ ହୈ। ଇସକେ ଲିଏ ନେତା ପ୍ରତିପକ୍ଷ ଔର କଂଗ୍ରେସ ପାର୍ଟି କେ ନେତା ଆଦରଣୀୟ ସୋନିଆ ଗାନ୍ଧୀ ଜୀ ଇନକୋ ଦେଶ ସେ ମାଫି ମାଗନୀ ଚାହିଏ।
ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିମାନ ଯାତ୍ରା ଭଡ଼ା ବ୍ୟବସ୍ଥାକୁ ଆହୁରି ଭଲଭାବେ ନିରୀକ୍ଷଣ କରି ସୁଦୃଢ଼ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅଧୀନରେ ଏକ ତାରିଫ ମନିଟରିଂ ୟୁନିଟ୍ କାର୍ଯ୍ୟ କରୁଛି। ରାଜ୍ୟସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି, ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍ରେ ବିମାନ ଉଡ଼ାଣ କ୍ଷେତ୍ରରେ ଭଡ଼ା ନିର୍ଦ୍ଧାରଣ ବ୍ୟବସ୍ଥାର ନିରୀକ୍ଷଣ କରାଯାଉଛି। ଭଡ଼ା ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହେବା ମାତ୍ରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ସେ କହିଛନ୍ତି, ଇଣ୍ଡିଗୋ ବିମାନ ସେବା ନେଇ ସୃଷ୍ଟି ହୋଇଥିବା ସମସ୍ୟା କ୍ଷେତ୍ରରେ ମନ୍ତ୍ରଣାଳୟ ଯେଭଳି ଭଡ଼ା ଅଧିକ ବୃଦ୍ଧି ନ ପାଇବ ସେ ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ସେ କହିଛନ୍ତି, ଏୟାର ସେବା ପୋର୍ଟାଲ ଜରିଆରେ ଭଡ଼ା ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟ କରୁଛି। ଯଦି କୌଣସି ବ୍ୟକ୍ତି ଭଡ଼ା ବୃଦ୍ଧି ହୋଇଥିବା ଅନୁଭବ କରନ୍ତି, ସେ କ୍ଷେତ୍ରରେ ସେମାନେ ଏକ ସ୍କ୍ରିନ୍ସଟ୍ ମନ୍ତ୍ରଣାଳୟର ପୋର୍ଟାଲକୁ ପଠାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ଆରମ୍ଭ କରିଛନ୍ତି। ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ ସେ ଜୋର୍ଡାନ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ସେ ଜୋର୍ଡାନ୍ ରାଜା ଅବଦୁଲ୍ଲା ଏବଂ ପ୍ରଧାନମନ୍ତ୍ରୀ ଜାଫର ହସନ୍ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବେ। ଏହି ଗସ୍ତ କାଳରେ ଅମନ୍ଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ରହୁଥିବା ଭାରତୀୟମାନେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଅମନ୍ରୁ ପ୍ରଧାନମନ୍ତ୍ରୀ ଆଦିସ ଅବାବା ଗସ୍ତ କରିବେ। ଆସନ୍ତାକାଲି ସେ ସେଠାରେ ପହଞ୍ଚିବେ। ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଅଲ୍ଲୀଙ୍କ ସହ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାକାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବଂଶୋଦ୍ଭବମାନଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି। ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ମୋଦି ବୁଧବାର ଦିନ ଓମାନ ଗସ୍ତରେ ଯିବେ। ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କ ଏବଂ ଲୋକସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏହି ଗସ୍ତ ଅବସରରେ ଭାରତ ଓ ଓମାନ ମଧ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 75ତମ ଶ୍ରାଦ୍ଧବାର୍ଷିକୀରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ସର୍ଦ୍ଦାର ପଟେଲ ଦେଶକୁ ଏକତ୍ର କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଦେଶର ଏକତା ଏବଂ ପ୍ରଶାସନିକ ଢାଞ୍ଚାକୁ ଦୃଢ଼ କରିଥିଲେ। ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱ ଦେଶର ଭାଷା, ସଂସ୍କୃତି ଓ ଆଞ୍ଚଳିକ ବିବିଧତା ମଧ୍ୟରେ ଏକତା ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱର ପ୍ରମୁଖ ନେତୃତ୍ୱମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟାବଳୀ ଅନନ୍ୟ। ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟ ପ୍ରେରଣା ଯୋଗାଇବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ଲକ୍ଷ୍ୟରେ ସର୍ଦ୍ଦାର ପଟେଲ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିଲେ। ଦେଶ ଏକ ଅବିଭକ୍ତ ଏବଂ ଦୃଢ଼ ଭାରତବର୍ଷ ଗଠନରେ ତାଙ୍କ ଅବଦାନକୁ ସର୍ବଦା ମନେ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଖଣ୍ଡବିଖଣ୍ଡିତ ରାଜ୍ୟଗୁଡ଼ିକୁ ଏକତ୍ର କରି ସ୍ୱାଧୀନ ଭାରତକୁ ଦୃଢ଼ କରିବା କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଅତୁଳନୀୟ ଥିଲା। ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ଭାରତର ସୁରକ୍ଷାକୁ ମଜବୁତ କରିବା ସହ ଆଭ୍ୟନ୍ତରୀଣ ସ୍ଥିରତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲକ୍ଷ୍ୟ ହାସଲ ଦିଗରେ ସେ ସଫଳତା ହାସଲ କରିଥିଲେ। ଶ୍ରୀ ଶାହା କହିଛନ୍ତି ସମବାୟ ଆନ୍ଦୋଳନର ଜଣେ ପୁରୋଧା ଭାବେ ସର୍ଦ୍ଦାର ପଟେଲ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ସ୍ଥାପନ କରିଥିଲେ, ଯାହା ମାଧ୍ୟମରେ ମହିଳା ଏବଂ କୃଷକମାନେ ସଶକ୍ତ ହୋଇପାରିଥିଲେ। ରାଜକୁମାର ଗୋୟଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି।
ରାଜକୁମାର ଗୋୟଲ
ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହୁଆ ହୁଁ
ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହୁଆ ହୁଁ
ଈଶ୍ୱର କି ଶପଥ ଲେତା ହୁଁ
ଈଶ୍ୱର କି ଶପଥ ଲେତା ହୁଁ
କି ମୈଁ ବିଧି ଦ୍ୱାରା ସ୍ଥାପିତ ଭାରତ କେ ସମ୍ବିଧାନ କେ ପ୍ରତି
କି ମୈଁ ବିଧି ଦ୍ୱାରା ସ୍ଥାପିତ ଭାରତ କେ ସମ୍ବିଧାନ କେ ପ୍ରତି
ସଚ୍ଚି ଶ୍ରଦ୍ଧା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି 1990 ବ୍ୟାଚ୍ର ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଗୋୟଲଙ୍କ ନାମ ଏହି ପଦବୀ ପାଇଁ ସୁପାରିଶ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ପରିବର୍ତ୍ତିତ ଜୀବନଶୈଳୀରେ ଅସ୍ଥି ସ୍ୱାସ୍ଥ୍ୟର ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ଅସ୍ଥି ବିଭାଗ ପ୍ରଫେସର ଡାକ୍ତର ବିଜୟ କୁମାର ଏବଂ ରାମ ମନୋହର ଲୋହିଆ ହସ୍ପିଟାଲର ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର ଶ୍ୱେତା ଆଲୋଚନାରେ ଅଂଶଗ୍ରହଣ କରିବେ। ଜାତିସଂଘ ପକ୍ଷରୁ ରିୟାଦ୍ଠାରେ ଗତକାଲି ଅନୁଷ୍ଠିତ ଏକାଦଶ ସଭ୍ୟତା ମଞ୍ଚ ବୈଠକରେ ଭାରତ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ପି କୁମାରନ୍ଙ୍କ ଅଧ୍ୟକ୍ଷତାରେ ଏକ ଭାରତୀୟ ପ୍ରତିନିଧି ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା ଦାବି କରି ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଲୋକସଭା ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ। ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 75ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ଗ୍ରହଣ କଲେ ରାଜକୁମାର ଗୋୟଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।